ନମସ୍କାର, ମୁଁ ସୁଜାତା ବେହେରା। ଆମ ସାହିରେ ଏଠି ତିନିଟା ବଡ ବଡ ଗଛ ଅଛି, ସେଟା ପୁରା ମରିକିରି ପଡିଛି, ଆଜି ସୁପୁରୁ ଲାଗିକି ରହିଛି। ବର୍ଷା ଦିନେ ମାନେ ପବନ ହେବା ଯୋଗୁଁ ସେ ଡାଳ ସବୁ ଭାଙ୍ଗି ଆଜି ସୁପୁରୁ ପଡୁଛି। ଆମେ ପୁରା ବିଗତ ବିପଦଜନକ ଭାବରେ ଏଠି ରହୁଛୁ। ଦୟାକରି ସେ ଗଛ ତିନିଟା ଯଦି କାଟିବାରେ କିଛି ବ୍ୟବସ୍ଥା କରନ୍ତି ତାହେଲେ ଆମେ ଆପଣଙ୍କର ଚିରୋପକୃତ ହୁଅନ୍ତୁ।